ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଲୋକଭବନର ନ୍ୟୁ ଅଭିଷେକ ହଲ୍ଠାନେ ଗଲାକାଲିଠାନୁ ଦୁଇଦିନିଆ କୁଳପତି ସମ୍ମିଳନୀ ମୂଲ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ସମ୍ମିଳନୀର ଉଦ୍ଘାଟନ କରିକିରି ଭାରତୀୟ ମୂଲ୍ୟବୋଧକେ ଆଧାର କରିକିରି ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ ବିଶ୍ୱବିଦ୍ୟାଳୟ ଗଠନ ଲାଗି ଆହ୍ୱାନ ଦେଇଛନ୍। ଜାତୀୟ ଶିକ୍ଷାନୀତି 2020ର କାର୍ଯ୍ୟାନ୍ୱୟନ ଆଉ ଜନଜାତି ଜ୍ଞାନ ପ୍ରଣାଳୀ ଉପରେ ଗବେଷଣା ଲାଗି ଭିଲ୍ ସେ ଜୋର୍ ଦେଇଛନ୍। ସମ୍ମିଳନୀଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇକରି ବିଶ୍ୱବିଦ୍ୟାଳୟମାନ ଖାଲି ଥିବା ଡିଗ୍ରୀ ପ୍ରଦାନକାରୀ ନାହିଁ ହୋଇକରି ଜ୍ଞାନ ବଢ଼ାବାର ନବସୃଜନ ଆଉ ଗବେଷଣାର କେନ୍ଦ୍ର ହେବାର କଥା ବୋଲି କହିଛନ୍। ବିକଶିତ ଓଡ଼ିଶା ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଲାଗି ଶିକ୍ଷାନୁଷ୍ଠାନମାନଙ୍କୁ ରୋଡ୍ମ୍ୟାପ୍ ତିଆରି କରବାର ଲାଗି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍। ସମ୍ମିଳନୀର ଦୁଇଟା ଅଧିବେଶନଟି ବିଭାଗୀୟ ପଦକ୍ଷେପ ଦକ୍ଷତା ବିକାଶ ଇଣ୍ଟର୍ଣ୍ଣସିପ୍ ଏନ୍ସିସି ଏନ୍ଏସ୍ଏସ୍ ବାଗିର ଭିନ୍ ଭିନ୍ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଭୁବନେଶ୍ୱର ୟୁନିଟ୍ 2 ଅଶୋକନଗରନ ଥିବା ଆଘର ସରକାରୀ ପ୍ରାଥମିକ ବିଦ୍ୟାଳୟନ ଆଜି ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ହେବା। ଜନଶୁଣାଣି ସକାଳର 8 ବଜେ ମୂଲ ହେବା। ଗଲା ଏପ୍ରିଲ 27 ତାରିଖ ହେବାର୍କେ ଥିବା ଶୁଣାଣି ଲାଗି ଆଘନୁ ପଞ୍ଜୀକରଣ କରିଥିବା ଆବେଦନକାରୀମାନେ ନିଜର ଅଭିଯୋଗ ଜଣାଇ ପାର୍ବେ। ଦେଶର ଉଠା ଦୋକାନୀମାନଙ୍କୁ ଋଣ ଯୋଗାଇ ଦେଇକରି ସେମାନଙ୍କୁ ସଶକ୍ତ କରବାର ଉଦ୍ଦେଶ୍ୟଥି ମୂଲ ହୋଇଥିବା କେନ୍ଦ୍ର ସରକାରଙ୍କର ପିଏମ୍ ସ୍ୱନିଧି ଯୋଜନାକେ 6 ବର୍ଷ ପୂରା ହୋଇଛି। ଏ ଅବସରରେ କେନ୍ଦ୍ର ଗୃହନିର୍ମାଣ ଆଉ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଗଲାକାଲି ତ୍ରିପୁରାନ ପିଏମ୍ ସ୍ୱନିଧି ହିତାଧିକାରୀମାନଙ୍କୁ କ୍ରେଡିଟ୍ କାର୍ଡ଼ ଆଉ ଋଣ ମଞ୍ଜୁରୀ ପତ୍ର ବାଣ୍ଟିଛନ୍। ପିଏମ୍ ସ୍ୱନିଧି ଯୋଜନା 2020 ମସିହାଥି ମୂଲ ହୋଇଥିବାର ବେଳେ ଏପତକ 1,05,00,000 ଅତକା ଋଣ ମଞ୍ଜୁର ହୋଇଛି। ଏହି ଯୋଜନା ଅଧୀନତି 17,800 କୋଟିନୁ ଅତକା ଟଙ୍କା ଋଣ ଆକାରରେ ଦିଆଯାଇଛି। ଇତାର ଜରିଏ 34,81,000 ମହିଳା ଉଠା ଦୋକାନୀମାନେ ସଶକ୍ତ ହୋଇଛନ୍। ରାଜ୍ୟ ଶସ୍ତା ସୁଲଭ ଆଉ ସମାବେଶୀ ଗୃହ ପ୍ରକଳ୍ପକେ ବଢ଼ାଯିବା ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍। ଭୁବନେଶ୍ୱରଠାରେ ରାଜ୍ୟ ଗୃହ ନିର୍ମାଣ ବିଭାଗ ଓଏସ୍ଏଚ୍ବିର ସମୀକ୍ଷା ବୈଠକଥି ଯୋଗ ଦେଇକରି ଶ୍ରୀମତୀ ପାଢ଼ୀ କହିଛନ୍, ଭିନ୍ ଭିନ୍ ବୃହତ୍ ଆବାସିକ ପ୍ରକଳ୍ପ କାମକେ ଜିଲ୍ଲା ସଦର ମହକୁମା ତକ ସମ୍ପ୍ରସାରିତ କରାଯିବ। ବୈଠକଥି ବୋର୍ଡର ଅଗ୍ରଗତି ଓ ଆଗେ ହେବାର୍କେ ଥିବା କାମ ବାବଦେ ବିଭାଗର ସ୍ୱତନ୍ତ୍ର ସଚିବ ସୂଚନା ଦେଇଥିଲେ। ବୋର୍ଡ ତରଫୁ ଏପତକ 21 ଜିଲ୍ଲାନ 32,343 ଘର ଆଉ ପ୍ଲଟ୍ ବିକାଶ କରାଯାଇଛି। ରାୟଗଡ଼ା ରେଲ ଡିଭିଜନ ଆଜିଠାନୁ କାର୍ଯ୍ୟକ୍ଷମ ହେବା। ଏହି ନୂଆ ଡିଭିଜନ ଅଧୀନତି ରାୟଗଡ଼ା କୋରାପୁଟ ମାଲକାନଗିରି ନବରଙ୍ଗପୁର ଗଜପତି ଓ କନ୍ଧମାଳ ଜିଲ୍ଲା ରହିବା। 600 ଅତକା ଅଧିକାରୀ ଆଉ ରେଲ କର୍ମଚାରୀ ରାୟଗଡ଼ାନ କାମ କରବେ। ଦକ୍ଷିଣ ଓଡ଼ିଶା ଆଉ ତାର ପାଖର ଆଖର ଇଲାକାନ ପାଖାପାଖି 1,360 କିଲୋମିଟର ବ୍ୟାପି ଥିବା ଆଉ ପାଖାପାଖି 20,000 କୋଟି ଟଙ୍କା ଖର୍ଚ୍ଚାତି ବହୁଟେ ପ୍ରମୁଖ ରେଲ ଭିତ୍ତିଭୂମି ପ୍ରକଳ୍ପର କାର୍ଯ୍ୟକାରିତାକେ ତୁର୍ତ୍ତି କରବା। ଏହି ଡିଭିଜନ 40 ମିଲିୟନ୍ ଟନ୍ରୁ ଅତକା ମାଲ ପରିବହନ କରବା ବୋଲି ଜଣାପଡ଼ିଛି। ଆଇବା ସ୍ନାନଯାତ୍ରା ରଥଯାତ୍ରା ଓ ବାହାଡ଼ଯାତ୍ରା ଲାଗି ନୀତି ନିର୍ଘଣ୍ଟକେ ଶ୍ରୀମନ୍ଦିର ଛତିଶା ନିଯୋଗ ଆଉ ନୀତି ସବ୍କମିଟିର ଅନୁମୋଦନ ମିଳିଛି। ଗଲାକାଲି ନୀଳାଦ୍ରି ଭକ୍ତ ନିବାସନ ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ରାଜେନ୍ଦ୍ର ଭିଷେକଠାରୁ ନୀଳାଦ୍ରି ବିଜେତକ ସବୁ ନୀତି ନିର୍ଘଣ୍ଟ ଅନୁମୋଦିତ ହୋଇଛି। ସ୍ନାନଯାତ୍ରା ରଥଯାତ୍ରା ବେଲ୍କେ ଶୃଙ୍ଖଳିତ ପହଣ୍ଡି ଦର୍ଶନ ଆଉ ସୁରକ୍ଷା ବ୍ୟବସ୍ଥା ଉପରେ ବୈଠକଟି ଜୋର୍ ଦିଆଯାଇଛି। କେନ୍ସି ପ୍ରକାରର ଅଘଟନକେ ରୋକବାର ଲାଗି ପ୍ରଶାସନ ପୂରାପୂରି ପ୍ରସ୍ତୁତ ଅଛି। ଆଇବା 5 ତାରିଖ ପରିଚାଳନା କମିଟି ବୈଠକଟି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବା। ଗୁରସ୍ ଆର୍ ସେଥୁ ତିଆରି ହେଉଥିବା ଖାଇବାର ଦରବର ମହତ୍ତ୍ୱ ବାବଦେ ଲୋକ ସଚେତନ କରବାର ଲାଗି ଫି ବଛର ଜୁନ୍ 1 ତାରିଖକେ ବିଶ୍ୱ ଦୁଗ୍ଧ ଦିବସ ଭାବେ ପାଳନ କରାଯାଉଛି। ମିଳିତ ଜାତିସଂଘର ଖାଦ୍ୟ ଆଉ କୃଷି ସଂଗଠନ ତରଫୁ ପହେଲା କରି ଏହି ଦିବସ ପାଳନ କରାଯାଇଥିଲା। ଏ ବଛର ବିଶ୍ୱ ଦୁଗ୍ଧ ଦିବସର ପ୍ରସଙ୍ଗ ରହିଛି ମହିଳା ଦୁଗ୍ଧ ଚାଷୀମାନଙ୍କୁ ସମ୍ମାନ। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନ ଜିଲ୍ଲାସ୍ତରୀୟ ସତର୍କତା ଆଉ ଅନଧ୍ୟାନ କମିଟିର ସମୀକ୍ଷା ବୈଠକ ଗଲାକାଲି ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ସାମାଜିକ ଆଇନ ମାମଲା କଲ୍ୟାଣକାରୀ ସାହାଯ୍ୟ ବଣ୍ଟନ ଆଉ ଭିତ୍ତିଭୂମି ପ୍ରଗତି ବାବଦେ ସମୀକ୍ଷା କରାଯାଇଥିଲା। ବୈଠକଟି ଯୋଜନା ବୋର୍ଡ ଅଧ୍ୟକ୍ଷ ଓ କଣ୍ଟାବାଞ୍ଜୀ ବିଧାୟକ ଲକ୍ଷ୍ମଣ ବାଙ୍କର ସହିତ ବିଭାଗୀୟ ଅଧିକାରୀ ଓ କମିଟି ସଦସ୍ୟମାନେ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲାନ ପୋଷଣ ଅଭିଯାନର ଅଗ୍ରଗତିକୁ ନେଇକରି ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷନ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ଭିନ୍ ଭିନ୍ ଯୋଜନାର କାର୍ଯ୍ୟକାରିତା ବାବଦେ ସମୀକ୍ଷା କରାଯାଇଛି। ଜିଲ୍ଲାପାଳ ପୋଷଣ ଅଭିଯାନ ସହିତ ସୁଭଦ୍ରା ଯୋଜନା ମମତା ଓ ପ୍ରଧାନମନ୍ତ୍ରୀ ମାତୃବନ୍ଦନା ଯୋଜନାର ସ୍ଥିତି ସମୀକ୍ଷା କରିଛନ୍ତି। ପାଣିପାଗ ରାଜ୍ୟର ଭିନ୍ ଭିନ୍ ଜାଗାନ କାଲବୈଶାଖୀ ପ୍ରଭାବ ଜାରି ରହିଛି। ଏବେ 24 ଘଣ୍ଟା ଭିତରେ ଚଡ଼କ ମାରିକରି ବର୍ଷା ହେବ ବୋଲି ରାଜ୍ୟର 26 ଜିଲ୍ଲାକେ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ସତର୍କ ସୂଚନା ଜାରି କରାଯାଇଛି। ଏବେ 2-3 ଦିନ ତ କାଲବୈଶାଖୀର ପ୍ରଭାବ ଲାଗି ରହିବା ଆଉ ତାପମାତ୍ରା 3-4 ଡିଗ୍ରୀ ତ କମ୍ବା ବୋଲି ପାଣିପାଗ ବିଭାଗ ତରଫୁ କୁହାଯାଇଛି। ଏଛିନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।